ମୁଁ ମାମା ସାହୁ, ମୁଁ ଫାଷ୍ଟ ଷ୍ଟେସନ ବସ୍ତିରେ ରୁହେ, 50 ନମ୍ବର ୱାର୍ଡ। ଆଉ ଆଗରୁ ଆମର ଯାହା ବି ସମସ୍ୟା ହଉଥିଲା ଯୋଉ ଲାଟିନ ସଫା କରିବାକୁ, ଏ ଯୋଉ ପ୍ରାଇଭେଟ ଡାକି ଡାକିଲେ ସେମାନେ ଆସୁଥିଲେ, ଖୋଲି ଦେଇକି ବେଳେବେଳେ ଏମିତି ଛାଡିକି ପଳଉଥିଲେ ନେଇପାରିବୁନୁ ଆମେ ବୋଲି। ଆଉ ଯେତେବେଳେ ସି ଫାର୍ମର ମେମ୍ବର ଆସିକି ସ୍ନେହଲତା ମ୍ୟାଡାମ ବୁଝେଇଲେ ଆମକୁ, ଆଉ ସିଏ ଯେତେବେଳେ ଫୋନ କରିକି ଏବେ ଡାକୁଛନ୍ତି ଗଭର୍ଣ୍ଣମେଣ୍ଟ ଗାଡିକୁ, ସିଏ ଆସିକି ସୁଲଭ ମୂଲ୍ୟରେ ସଫା କରିଦେଇକି ଆମର ଯାଉଛନ୍ତି। ଆଉ ବର୍ତ୍ତମାନ ଆମେ ସେଇ ସୁବିଧା ଉପଲବ୍ଧ ପାଇକି ବହୁତ ଭଲ ଲାଗୁଛି ଆଉ।